नमस्कार मु अश्लीमा पंडा आज स्वर हृदय यूट्यूब चैनल पर प्रथम गीत रेकर्डिंग नुआ चैनल नुआ गीत तो आशा कर समस्ते बहुत सारा बहुत मात्रा रे भल पाइबा देबे गीत को बहुत मात्रा रे भल पाइबा देबे चैनल को बहुत मात्रा रे सब्सक्राइब करेंगे शेयर करेंगे गीत को गीतटी को लिखी गीतकार सुकांत नायक एवं संगीत सजाई संगीत निर्देशक संजय नायक आशा करूँ आपण समस्त भल लगे आ समस्त हृदय को छुईब
ଓଡ଼ିଶାର ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ମୋର ହୃଦୟକର ନମସ୍କାର। ଆଜି ଏମାର ଷ୍ଟୁଡ଼ିଓ କଟକରେ ଆଜି ଗୋଟେ ସୁନ୍ଦର ସ୍ୟାଡ଼ ସଙ୍ଗ ଡବିଂ ହେଲା, ଯାହାକି ପ୍ରଥମ କରି ନୂଆ ୟୁଟ୍ୟୁବ୍ ଚ୍ୟାନେଲ ସରଳ ହୃଦୟରେ ମୋତେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଲା। ଏହି ଗୀତଟି ଗାଇଛନ୍ତି ଓଡ଼ିଶାର ପରିଚିତ ସିଙ୍ଗର ଅସୀମା ପଣ୍ଡା ଏବଂ ଏହି ଗୀତଟିରେ ବହୁତ ସୁନ୍ଦର ଭାବରେ ଲିରିକ୍ସ ଲେଖିଛନ୍ତି ସୁକାନ୍ତ ନାୟକ ଭାଇ, ଯାହାକି ଆପଣଙ୍କ ହୃଦୟକୁ ଛୁଇଁବ। ଆଶା କରୁଛି ଆପଣମାନଙ୍କୁ ଏହି ଗୀତଟି ବହୁତ ଭଲ ଲାଗିବ। ଆପଣମାନଙ୍କୁ ଅନୁରୋଧ ସରଳ ହୃଦୟ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନମସ୍କାର।
ନମସ୍କାର, ମୁଁ ଗୀତିକାର ସୁକାନ୍ତ ନାୟକ। ଆଜି ଷ୍ଟୁଡ଼ିଓ ଏମାରରେ ବହୁତ ସୁନ୍ଦର ସ୍ୟାଡ଼ ସଙ୍ଗଟିଏ ଡବିଂ ହେଲା, ଗୀତଟି ଗାଇଛନ୍ତି ଆପଣମାନଙ୍କର ଅତି ପରିଚିତ ଗାୟିକା ଅସୀମା ପଣ୍ଡା, ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ସଞ୍ଜୟ ନାୟକ। ବହୁତ ସୁନ୍ଦର ଗୀତଟିଏ। ସ୍ୱର ହୃଦୟର ନ୍ୟୁ ୟୁଟ୍ୟୁବ୍ ଚ୍ୟାନେଲଟି ଆଜି ଲଞ୍ଚ ହେଲା, ମୁଁ ଆପଣମାନଙ୍କୁ ଅନୁରୋଧ ଚ୍ୟାନେଲଟିକୁ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲନ୍ତୁନି। ବହୁତ ସୁନ୍ଦର ସ୍ୟାଡ଼ ସଙ୍ଗଟି ଆଜି ଯେଉଁ ଡବିଂ ହେଇଥିଲା ତୁ ନିଧ ସାଥିଟିଏ ମୋର, ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଆପଣ ଦେଖନ୍ତୁ, ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲିବେନି। ଆଉ ଥରେ ପୁଣି ଆପଣଙ୍କୁ ଅନୁରୋଧ କରୁଛି, ଏମିତି ଭଲ ପାଇ ଆପଣଙ୍କର ଦିଅନ୍ତୁ ସ୍ୱର ହୃଦୟର ଚ୍ୟାନେଲଟିକୁ, ଯେମିତି ଆପଣମାନେ ଭଲ ପାଇ ମିଳିବ ମୁଁ ପୁଣି ତା ଭିତରେ ଅଂଶୀଦାର ହେଇ ପୁଣି ଆପଣମାନଙ୍କୁ ଭଲ ଗୀତଟିଏ ଲେଖିକି ଭେଟିଦେବି। ମୋର ଆଶା ଆପଣଙ୍କୁ ଅନୁରୋଧ ଆଉ ଥରେ କରୁଛି, ସ୍ୱର ହୃଦୟର ୟୁଟ୍ୟୁବ୍ ଚ୍ୟାନେଲଟିକୁ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲନ୍ତୁନି। ଜୟ ଜଗନ୍ନାଥ।